ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ଅତୀଶ କୁମାର ଶତପଥୀ। ଜୁହାର, ପହିଲା ମୁଖ୍ୟ ଖବର। 17 ନମ୍ଘର ବିଧାନସଭାର ବଜେଟ୍ ଅଧିବେଶନ ହେଲା ମୂଲ। ସମୃଦ୍ଧ ସଶକ୍ତ ଆର୍ ବିକଶିତ ଓଡ଼ିଶା ଗଠନ ଦିଗେ ରାଜ୍ୟ ସରକାର ପ୍ରତିଶ୍ରତିବଦ୍ଧ, କହିଲେ ରାଜ୍ୟପାଳ ରଘୁବର ଦାସ। 2024-25 ଆର୍ଥିକ ବଛରେ ବଡ଼ଭା ଦେଶର ଜିଡିପି, କହିଲେ କେନ୍ଦ୍ର ଅର୍ଥମନ୍ତ୍ରୀ। ଦେବଗଡ଼ ସରକାରୀ ବାରକୋଡ୍ ଆଇଟିଆଇଠାରେ ତିଆରି ହେବା ମିନି ଟୁଲ୍ ରୁମ୍। ଆଉ ଶ୍ରାବଣ ମାସର ପହିଲା ସୋମବାର ଲାଗି ପଶ୍ଚିମ ଓଡ଼ିଶାର ଭିନ୍ ଭିନ୍ ଶିବ ମନ୍ଦିର ମାନକେ ହେଇଛେ କାଉଡ଼ିଆମାନଙ୍କର ଭିଡ଼। ଏଥର ପୂରା ଖବର। 17 ନମ୍ଘର ବିଧାନସଭାର ବଜେଟ୍ ଅଧିବେଶନ ଏଷ୍ଟର୍ନୋ ମୂଲ ହୋଇଛି। ବୈଠକରେ ରାଜ୍ୟପାଳ ରଘୁବର ଦାସ ପହିଲା ଅଭିଭାଷଣ ଦେଇଥିଲେ। ରାଜ୍ୟପାଳଙ୍କର ଅଭିଭାଷଣ ଉତ୍ତରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଦିବଂଗତ ଆଗର ରାଜ୍ୟପାଳ ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରୀ, ଆଗର ଉପବାଚସ୍କତି ସୁରେନ୍ଦ୍ରନାଥ ନାୟକ, ଆଗର ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ, ଡମରୁଧର ଉଲାକା, ଡାକ୍ତର କମଳା ଦାସ, ଆଗର ବିଧାୟିକା ଭି ସୁଜ୍ଞାନ କୁମାର ଦେଓ, ବିଧାୟକ ଆଦିତ୍ୟ ମାଢ଼ି, ପଦ୍ମଶ୍ରୀ କମଳା ପୂଜାରୀ ଆର୍ ଶହୀଦ ପୁଲିସ୍ କର୍ମଚାରୀ ହିମାଂଶୁ ଶେଖର ରଥଙ୍କ ଲାଗି ଶୋକ ପ୍ରସ୍ତାବ ଆଗତ କରିଥିଲେ। ସେମାନଙ୍କର ସମ୍ମାନ ଜନିକରି ଗୃହର ଗୋଟିଏ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା। ଶୋକ ପ୍ରସ୍ତାବ ଗ୍ରହଣ ହେବାର ଆର୍ ଶ୍ରଦ୍ଧାଞ୍ଜଳି ଅର୍ପଣ ଉତ୍ତରୁ ଆଜିର ଦିନର ବାକି କାର୍ଯ୍ୟକ୍ରମକେ ବାତିଲ କରାଯାଇକରି ଗୃହକେ ମୁଲତବୀ ଘୋଷଣା କରାଯାଇଥିଲା। ସମୃଦ୍ଧ ସଶକ୍ତ ଆର୍ ବିକଶିତ ଓଡ଼ିଶା ଗଠନ ଦିଗେ ସରକାର ପ୍ରତିଶ୍ରତିବଦ୍ଧ। ଏ ଦୃଷ୍ଟିକୋଣରୁ ସରକାର ବିଶ୍ୱ ସ୍ତରଥି ଆର୍ ଗୋଟିଏ ବିକଶିତ ଭାରତ ଲାଗି ବିକଶିତ ଓଡ଼ିଶା ବହୁଟେ ପରିକଳ୍ପନା କରାଯାଇଛି ବୋଲି ରାଜ୍ୟପାଳ ରଘୁବର ଦାସ କହିଛନ୍। ଆଜି 17 ନମ୍ଘର ବିଧାନସଭାର ବଜେଟ୍ ଅଧିବେଶନର ପହିଲା ଦିନେ ଗ୍ରହଣ ଅଭିଭାଷଣ ଦେଇକରି ରାଜ୍ୟପାଳ କହିଛନ୍ ଯେ ଓଡ଼ିଶା ଗଠନର 100 ବର୍ଷର ପୂର୍ତ୍ତି ପାକି ଆସୁଥିବାର ବେଳେ ସରକାର 2036 ତକ୍ ଗୋଟିଏ ବିକଶିତ ଓଡ଼ିଶା ଗଠନ କରବାରକେ ଲକ୍ଷ୍ୟ ରଖିଛନ୍। ସେ ଆହୁରି କହିଛନ୍ ଯେ ଓଡ଼ିଶା ଏନ୍ତା ଗୋଟିଏ ରାଜ୍ୟଟି ପରିଣତ ହେବା ଯେଉଁଠାରେ କି କୃଷକମାନଙ୍କର ଉନ୍ନତି, ଯୁବାନ ପିଢ଼ିଙ୍କ ରୋଜଗାର ଆର୍ ମହିଳାମାନଙ୍କୁ ସଶକ୍ତ କରବାର ଲାଗି ସବୁ ବ୍ୟବସ୍ଥା ରହିବା। ରାଜ୍ୟପାଳ ଆହୁରି କହିଛନ୍ ଯେ କୃଷକ, ଶ୍ରମିକ, ଜନଜାତି, ଯୁବଶକ୍ତି, ଅନ୍ନଦାତା ଆର୍ ନାରୀ ଶକ୍ତିକେ ସବୁ ଦିଗେ ପ୍ରାଥମିକତା ଦିଆଯିବା। ଚାକିରି କ୍ଷେତ୍ରର ଅଭିବୃଦ୍ଧିର ସୁବର୍ଣ୍ଣ ସୁଯୋଗ ଥିବାରୁ ଶିଳ୍ପ ଆଉ ଭିଭିଭୂମିର ବିକାଶ କରାଯିବା। ସେନ୍ତା ପ୍ରାକୃତିକ ସମ୍ବଳ ସ୍ଥାୟୀ ଉପଯୋଗ, ଶିକ୍ଷା ଓ ଦକ୍ଷତା ବିକାଶ ଉନ୍ନତି, କୃଷି ଉତ୍ପାଦକତା ବଢ଼ତି, ପର୍ଯ୍ୟଟନକେ ପ୍ରୋହାହନ, ସଂସ୍କାର ନୀତି କାର୍ଯ୍ୟକାରୀ କରବାର, ଆର୍ଥିକ ସୁନିଶ୍ଚିତତା, ସ୍ୱାସ୍ଥ୍ୟସେବା କ୍ଷେତ୍ରତି ପୁଞ୍ଜିନିବେଶ ଆଉ ଉଦ୍ଭାବନ ଆର୍ ନୂଆ ଯୁଗର ପ୍ରଯୁକ୍ତି ବିଦ୍ୟାକେ ପ୍ରୋତ୍ସାହିତ କରିକରି ଓଡ଼ିଶାକେ ପୂର୍ବ ଭାରତର ଗୋଟିଏ ଶକ୍ତିଶାଳୀ ରାଜ୍ୟଟି ପରିଣତ କରବାରକେ ସରକାର ଚିନ୍ତା କରିଛନ୍। ଆମର ଆରାଧ୍ୟ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଆଶୀର୍ବାଦ ଆର୍ ଜନସାଧାରଣଙ୍କର ସମର୍ଥନ ଥି ଫି ଓଡ଼ିଶାର ସପନାର ଆକାଂକ୍ଷାକେ ସାକାର କରବାର ଦିଗେ ସବୁବେଳେ ଚେଷ୍ଟାର ଦିନ ରାତ କାମ କରବାର ଲାଗି ସରକାର ପ୍ରତିଶ୍ରତିବଦ୍ଧବାନ। ରାଜ୍ୟପାଳ କହିଛନ୍ତି ଯେ ଓଡ଼ିଶାକେ ଗୋଟିଏ ଗତିଶୀଳ ଉତ୍ପାଦନ କେନ୍ଦ୍ରତି ପରିଣତ କରବାର ଲାଗି ସରକାର ମେକ୍ ଇନ୍ ଓଡ଼ିଶା କାର୍ଯ୍ୟକ୍ରମ ଜରିଆରେ ଅଟୋମୋବାଇଲ୍, ବ୍ୟାଟେରୀତି ଚାଲୁଥିବାର ଗାଡ଼ି ମୋଟର, ସେମିକଣ୍ଡକ୍ଟର ଆର୍ ଆଇଟି ଶିଳ୍ପ ଉପରେ ଜୋର୍ ଦେବେ। ଇତାର ସହିତ ଅର୍ଥନୈତିକ ଅଭିବୃଦ୍ଧି ଆର୍ ନିଯୁକ୍ତିକେ ପ୍ରୋହାହିତ କରିକରି 2029 ତକ୍ ରାଜ୍ୟ 3,50,000 ଅଧିକା ନିଯୁକ୍ତି ସୃଷ୍ଟି କରବାରକେ ଲକ୍ଷ୍ୟ ରଖାଯାଇଛି। 2024-25 ଆର୍ଥିକ ବର୍ଷରେ ଦେଶର ଜିଡିପି 6.5-7% ବଢ଼ବା ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍। ଆଜି ସଂସଦର ଅର୍ଥନୈତିକ ସର୍ଭେ ରିପୋର୍ଟ 2023-24 ରଖିକରି ଅର୍ଥମନ୍ତ୍ରୀ କହିଛନ୍ ଯେ 2023-24 ଆର୍ଥିକ ବର୍ଷରେ ଘରୋଇ ନିବେଶକମାନେ ଅର୍ଥନୈତିକ ଅଭିବୃଦ୍ଧିକେ ସାହାଯ୍ୟ କରିଛନ୍। ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁସାରେ ଦେଶେ ଦକ୍ଷିଣ ପଶ୍ଚିମୀ ମୌସୁମୀ ଠିକ୍ ସମୟରେ ଆସୁଥିବାରୁ ଭଲ ବର୍ଷା ହେବା, ଏଥିଲାଗି ଦେଶେ ଭଲ ଚାଷ ହେବା ସହିତ ଗ୍ରାମୀଣ ଅର୍ଥନୈତିକ ଉନ୍ନତି ଆସିବା ବୋଲି ଅର୍ଥମନ୍ତ୍ରୀ କହିଛନ୍। ଇନୁ ଜନିରେ ଯେପରି ଯେ ଆଜିଠାରୁ ସଂସଦର ବଜେଟ୍ ଅଧିବେଶନ ମୂଲ ହୋଇଛି, ଏହାବାକେଲ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ 2024-25 ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିବେ। ରାଜ୍ୟ ନୂଆକରି ଖୋଲିଥିବାର 6 କୋର୍ଟ ଲାଗି ରାଜ୍ୟ ସରକାର 72 ପଦବୀ ମଞ୍ଜୁର କରିଛନ୍। ସେଥିଭିତରେ ଅତିରିକ୍ତ ଜିଲ୍ଲା ଆଉ ସେନ୍ସସ୍ କୋର୍ଟ ରହିଛି। କଟକ, ଭଦ୍ରକ, ନୀଲଗିରି, ଉଦଳା, ପଟାମୁଣ୍ଡାଇ ଆଉ ଖରିଆର୍ନ ଖୋଲିଥିବାର ଏହି କୋର୍ଟମାନଙ୍କେ ନୂଆ ନିଯୁକ୍ତି ଲାଗି ରାଜ୍ୟପାଳଙ୍କର ମଞ୍ଜୁରୀ ମିଳିଥିବାର ଜଣାପଡ଼ିଛି। ରାଜ୍ୟ ଆଜିନୁ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ତରଫରୁ ହେଉଥିବା ମେଟ୍ରିକ୍ ସପ୍ଲିମେଣ୍ଟାରୀ ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା ମୁଲ୍ ହୋଇଛି। ଗଣିତ ଛଡ଼ା ଫି ବିସେତି ପରୀକ୍ଷା ସକାଳ 9 ବଜେ ମୁଲ୍ ହୋଇକରି ଦିନର 11:30 ବଜେ ତକ୍ ଚାଲ୍ବା। ରାଜ୍ୟ 83 ପରୀକ୍ଷା କେନ୍ଦ୍ର 972 ଜନ ପରୀକ୍ଷାର୍ଥୀ ମେଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଦେଉଥିବା ବେଳେ 121 ପରୀକ୍ଷା କେନ୍ଦ୍ର 24,520 ଜନ ପରୀକ୍ଷାର୍ଥୀ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା ଦେଉଛନ୍। 31 ତାରିଖ ତକ୍ ଏହି ପରୀକ୍ଷା ଚାଲ୍ବା। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଦେବଗଡ଼ ଜିଲ୍ଲା ସରକାରୀ ବାରକୋଟ ଆଇଟିଆଇ ଆର୍ ଯାଜପୁର ଜିଲ୍ଲାର ସରକାରୀ ପଲିଟେକ୍ନିକ୍ଠାରେ ମିନି ଟୁଲ୍ ରୁମ୍ ତିଆରି ହେବା। ଏଥିଲାଗି ଦକ୍ଷତା ବିକାଶ ଆଉ ବୈଷୟିକ ଶିକ୍ଷା ଆର୍ ସେଣ୍ଟ୍ରାଲ୍ ଟୁଲ୍ ରୁମ୍ ଆଉ ପ୍ରଶିକ୍ଷଣ କେନ୍ଦ୍ର ସିଟିଟିସି ଭିତରେ ଆଜି ଭୁବନେଶ୍ୱରର ଗୋଟିଏ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଏହି ଚୁକ୍ତିପତ୍ର ସ୍ୱାକ୍ଷରିତ ହେଲାବେଳେ ଦକ୍ଷତା ବିକାଶ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଉପସ୍ଥିତ ଥିଲେ। ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣ ନିର୍ଦ୍ଦେଶକ ରେଗୁଜି ଆଉ ସିଟିଟିସିର ସାଧାରଣ ପରିଚାଳକ ଏଲ୍ ରାଜଶେଖର ଏହି ଚୁକ୍ତିନାମାଥି ଦସ୍ତଖତ କରିଛନ୍। ଏଟା ହେବା ନୁଇ ଦୁଇ କେନ୍ଦ୍ର ଶିକ୍ଷକ ଆର୍ ଛାତ୍ରଛାତ୍ରୀମାନେ ତାଲିମ ପାଇପାରିବେ। ଯୁବାନ ପିଢ଼ିଙ୍କର ଦକ୍ଷତା ବିକାଶ ହେବା ସହିତ ସେମାନେ ଆଧୁନିକ ବୈଷୟିକ ଜ୍ଞାନ କୌଶଳଥି କୁଶଳୀ ହୋଇକରି ରୋଜଗାର କରିପାରିବେ। ଏହି ମିନି ଟୁଲ୍ ରୁମ୍ଥି ମେସିନାରୀ ତାଲିମ ସୁବିଧା ଦିଆଯିବା ବୋଲି ସୂଚନା ମିଳିଛି। ଶ୍ରାବଣ ମାସର ପହିଲା ସୋମବାର ଦିନେ ଆଜି ପଶ୍ଚିମ ଓଡ଼ିଶାର ଭିନ୍ ଭିନ୍ ଶିବ ମନ୍ଦିରମାନଙ୍କେ ଭକ୍ତମାନଙ୍କର ଭିଡ଼ ଲାଗି ରହିଛି। ପହପହନୁ ଭକ୍ତମାନେ ଶିବ ମନ୍ଦିରମାନଙ୍କେ ପ୍ୟାଣ୍ଟ ଢାଲିକରି ଭଗବାନ ଶିବଙ୍କର ଦର୍ଶନ କରିଛନ୍। ଏହି ଅବସରରେ ସମ୍ବଲପୁର ଜିଲ୍ଲାର ହୁମା ମାନେଶ୍ୱର ମୁକ୍ତେଶ୍ୱର କଳ୍ପେଶ୍ୱର ଶିବ ମନ୍ଦିର ବାହାରୁ ବହୁଟେ ଭକ୍ତ ପ୍ୟାଣ୍ଟ ନିକରି ଆସିକରି ଶିବଙ୍କୁ ପ୍ୟାଣ୍ଟ ଚଢ଼େଇଛନ୍। ଇତାର ଛଡ଼ା ସମ୍ବଲପୁର ସହରର ବାଲିବନ୍ଧା ବୁଢ଼ାରଜା ଦୁର୍ଗାପାଲି ଝାଡ଼ୁଆପଡ଼ା ନନ୍ଦପଡ଼ା ମୋଦିପଡ଼ା ସହିତ ସବୁ ଶିବ ମନ୍ଦିରମାନଙ୍କେ ଦର୍ଶନ ଆର୍ ପ୍ୟାଣ୍ଟ ଚଢ଼ାବାରକେ ଭକ୍ତ ଆଉ କାଉଡ଼ିଆମାନଙ୍କର ଭିଡ଼ ଲାଗି ରହିଥିଲା। ବରଗଡ଼ ଜିଲ୍ଲାର ଭିନ୍ ଭିନ୍ ଶିବ ମନ୍ଦିର ଭକ୍ତମାନେ ପୂଜା ଅର୍ଚ୍ଚନା କରୁଛନ୍। ଜିଲ୍ଲାର ଅଷ୍ଟଶମ୍ଭୁ ପୀଠ ଅତାବିରାର ସରଣ୍ଡା ଆର୍ ସନ୍ନା ବରଗଡ଼ର ଗାଇସମା ଆର୍ ଦେଗାଁ ଭଟଲି ନିଲ୍ଜୀ ଆମ୍ବଭନାର କେଦାରନାଥକୁ ଭକ୍ତମାନେ ପହପହନୁ ପ୍ୟାଣ୍ଟ ଚଢ଼େଇକରି ଦର୍ଶନ କରୁଛନ୍। ସେନ୍ତା ପାଇକମାଲ ନରସିଂହନାଥ ପୀଠନ କାଉଡ଼ିଆମାନଙ୍କର ଭିଡ଼ ହୋଇଛି। ସୁବର୍ଣ୍ଣପୁର ଜିଲ୍ଲାର ଶିବ ମନ୍ଦିରମାନଙ୍କେ ବିଲ୍ ଆଜି ଭକ୍ତମାନଙ୍କର ଭିଡ଼ ଲାଗି ରହିଛି। ମନ୍ଦିର ମାଳିନୀ ସୁବର୍ଣ୍ଣପୁରର ଅଷ୍ଟଶମ୍ଭୁ ବାବା ସୁବର୍ଣ୍ଣ ମେରୁ ରାମେଶ୍ୱର ଗୋକର୍ଣ୍ଣେଶ୍ୱର ସହିତ ବୈଦ୍ୟନାଥର ବାବା କୋଶଳେଶ୍ୱର ଚର୍ଦ୍ଦାର ବାବା କପିଳେଶ୍ୱର ବୀର ମହାରାଜପୁରର ବାବା ଚମ୍ପେଶ୍ୱର ବାବା ଗୋଧନେଶ୍ୱର ଆର୍ ନାଗେଶ୍ୱର ମନ୍ଦିର ଶ୍ରଦ୍ଧାଳୁଙ୍କ ବନେ ଭିଡ଼ ହେଉଥିବାର ଦେଖାଯାଇଛି। ରାଜ୍ୟର ଭିନ୍ ଭିନ୍ ଜାଗାର ବୋଲବମ୍ ଭକ୍ତମାନେ ବହୁଟେ ଆସିକରି ମହାନଦୀ ଆର୍ ତେଲ ନଦୀର ସଙ୍ଗମସ୍ଥଳ ସ୍ୱର୍ଣ୍ଣପାୟା ଘାଟନୁ ପ୍ୟାଣ୍ଟ ନେଇକରି ଶିବଙ୍କୁ ଚଢ଼େଇଛନ୍। ଭିଡ଼କେ ନଜରଟି ରଖିକରି ମନ୍ଦିରମାନଙ୍କେ ଜିଲ୍ଲା ପ୍ରଶାସନ ଆଉ ପୁଲିସ୍ ତରଫ ଶୃଙ୍ଖଳିତ ଦର୍ଶନର ବ୍ୟବସ୍ଥା କରାଯାଇଛି। ବୌଦ୍ଧ ଜିଲ୍ଲାର ଐତିହାସିକ ଗନ୍ଧରାଡ଼ି ପୀଠ ସହିତ ଭିନ୍ ଭିନ୍ ଶିବ ମନ୍ଦିରମାନଙ୍କେ ଆଜି କାଉଡ଼ିଆମାନଙ୍କର ଜବର ଭିଡ଼ ହୋଇଥିଲା। ଖାସକରି ଗନ୍ଧରାଡ଼ିନ ହର ଆର୍ ହରି ଥିବାରୁ ଜିଲ୍ଲା ବାହାରୁ କାଉଡ଼ିଆମାନେ ପାଣି ଚଢ଼େଇଥିଲେ। ପଶ୍ଚିମ ଓଡ଼ିଶାର ଭିନ୍ ଭିନ୍ ଜିଲ୍ଲାମାନଙ୍କେ ଆଜି ଜିଲ୍ଲାପାଳ ଆର୍ ଏସ୍ପିମାନଙ୍କର ମିଳିତ ଯୁଗ୍ମ ଅଭିଯୋଗ ଶୁଣାଣି ହୋଇଯାଇଛି। ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ କାର୍ଯ୍ୟାଳୟନ ଆଜି ହୋଇଥିବା ଶୁଣାଣିଥି 24 ଅଭିଯୋଗର ଶୁଣାଣି ହୋଇଥିଲା। ସେନ୍ତା ସୁବର୍ଣ୍ଣପୁର ଜିଲ୍ଲା ବୀର ମହାରାଜପୁର ବ୍ଲକନ ହୋଇଥିବାର ଅଭିଯୋଗ ଶୁଣାଣି ଶିବିରଥି 37 ଅଭିଯୋଗର ଶୁଣାଣି ହୋଇଥିଲା। ବୌଦ୍ଧ ବ୍ଲକ କାର୍ଯ୍ୟାଳୟନ ହୋଇଥିବାର ଜନଶୁଣାଣିଥି 12 ଅଭିଯୋଗ ସାଙ୍ଗେ ସାଙ୍ଗେ ସମାଧାନ କରାଯାଇଥିଲା। ନୂଆପଡ଼ା ଜିଲ୍ଲା ଖଡ଼ିଆଲ ବ୍ଲକ ସମ୍ମିଳନ କକ୍ଷନ ହୋଇଥିବାର ଶିବିରଥି 49 ଅଭିଯୋଗର ଶୁଣାଣି ହୋଇଥିଲା। ଏତାର ଛଡ଼ା ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକର କୋଲବସା ଗ୍ରାମ ପଞ୍ଚାୟତ ସମ୍ମିଳନ କକ୍ଷନ ହୋଇଥିବାର ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରଥି 37 ଅଭିଯୋଗର ଶୁଣାଣି କରାଯାଇକରି ସେମାନଙ୍କର ସମାଧାନ କରାଯିବାରକେ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ବରଗଡ଼ ଜିଲ୍ଲା ଭଟଲି ପଞ୍ଚାୟତ ସମିତିନ ହୋଇଥିବାର ମିଳିତ ଅଭିଯୋଗ ଶୁଣାଣି ଶିବିରଥି 40 ଅଭିଯୋଗର ଶୁଣାଣି ହୋଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବା 28 ତାରିଖ ରବିବାର ଦିନ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଆରେ ଦେଶବାସୀଙ୍କୁ ସମ୍ବୋଧନ କରିବେ। ଏଟା ତାଙ୍କର 112 ନମ୍ବର ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ଏଥିଲାଗି ନରେନ୍ଦ୍ର ମୋଦି ଆପ୍ କି ମାଇ ଗଭ୍ ଓପନ୍ ଫୋରମ୍ଟି ପ୍ରଧାନମନ୍ତ୍ରୀ ଲୋକଠାରୁ ଏବା 26 ତାରିଖ ତକ୍ ମତାମତ ଆହ୍ୱାନ କରିଛନ୍। ଏତାର ଛଡ଼ା ମାହାଲିଆ ଫୋନ୍ ନମ୍ଘର 1800117800 ଡାଏଲ୍ କରିକରି ସେମାନେ ସେମାନଙ୍କର ସନ୍ଦେଶ ହିନ୍ଦୀ କି ଇଂରାଜୀତି ରେକର୍ଡ କରିପାରିବେ। ଏହି କାର୍ଯ୍ୟକ୍ରମ ଆକାଶବାଣୀ ଆଉ ଦୂରଦର୍ଶନ ଜରିଆରେ ଆର୍ ଏଆଇଆର୍ ନ୍ୟୁଜ୍ ୱେବ୍ସାଇଟ୍ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ ଥି ପ୍ରସାରଣ କରାଯିବା। ଏଆଇଆର୍ ନ୍ୟୁଜ୍ ଡିଡି ନ୍ୟୁଜ୍ ଆର୍ ପିଏମ୍ଓ ଅଫିସର ୟୁଟ୍ୟୁବ୍ ଚ୍ୟାନେଲ୍ ଥି ବିଲ୍ ଶୁଣାଯାଇପାରବା। ପ୍ରଧାନମନ୍ତ୍ରୀଙ୍କ ହିନ୍ଦୀ ଅଭିଭାଷଣ ଉତରୁ ଆଞ୍ଚଳିକ ଭାଷାତି ତାର ପ୍ରସାରଣ କରାଯିବା। ବଙ୍ଗୋପସାଗରନ ସୃଷ୍ଟି ହୋଇଥିବାର ଅପବାଦ ଦୁର୍ବଳ ହୋଇକରି ଲଘୁଚାପ ହୋଇଛି। ଏତାର ପ୍ରଭାବ ଦେଇ ରାଜ୍ୟର ଭିନ୍ ଭିନ୍ ଜାଗାନ ବର୍ଷା ଲାଗି ରହିଛି। ଗଲା 24 ଘଣ୍ଟା ଭିତରେ ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡାନ ସବୁଠାରୁ ଅଧିକା 164.5 ମିଲିମିଟର ବର୍ଷା ରେକର୍ଡ ହୋଇଛି। ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ ମିଳିଥିବା ସୂଚନା ଅନୁସାରେ ଜୁନ୍ 1 ତାରିଖରୁ ଆଜତକ ରାଜ୍ୟରେ 371.9% ବର୍ଷା ରେକର୍ଡ କରାଯାଇଛି, ଯେନ୍ଟାକି ସ୍ୱାଭାବିକ ବର୍ଷାନୁ 17% କମ୍। 13 ଜିଲ୍ଲାନ ସ୍ୱାଭାବିକ ବର୍ଷା ହୋଇଥିବାର ପାଣିପାଗ ବିଭାଗ କହିଛି। ସେ 17 ନମ୍ବର ବିଧାନସଭାର ବଜେଟ୍ ଅଧିବେଶନ ହେଲା ମୂଲ ସମୃଦ୍ଧ ସଶକ୍ତ ବିକଶିତ ଓଡ଼ିଶା ଗଠନ ଦିଗେ ରାଜ୍ୟ ସରକାର ପ୍ରତିଶ୍ରତିବଦ୍ଧ କହିଲେ ରାଜ୍ୟପାଳ ରଘୁବର ଦାସ। 2024-25 ଆର୍ଥିକ ବଜେଟ୍ରେ ବଡ଼ବା ଦେଶ ଜିଡିପି କହିଲେ କେନ୍ଦ୍ର ଅର୍ଥମନ୍ତ୍ରୀ। ଦେବଗଡ଼ ସରକାରୀ ବାରକୋଡ୍ ଆଇଟିଆଇଠାରେ ତିଆରି ହେବା ମିନି ଟୁଲ୍ ରୁମ୍ ଆଉ ଶ୍ରାବଣ ମାସର ପହିଲା ସୋମବାର ଲାଗି ପଶ୍ଚିମ ଓଡ଼ିଶାର ଭିନ୍ ଭିନ୍ ଶିବମନ୍ଦିରମାନଙ୍କ ହେଉଛି କାଉଡ଼ିଆମାନଙ୍କର ଭିଡ଼। ଆଜିର ଆଞ୍ଚଳିକ ଖବର ଶେଷ ହେଲା। ଜୁହାର।